भगवते वासुदेवाय আজি আমি পবিত্ৰ গণেশ চতুৰ্থী দিৱসৰে এটা ৰিপৰ্ট দিছে আমাৰ এই সৎসংগৰ যি আয়োজন কৰা যাইছে সেইটোৱে আমি বীৰেন দাসকু আমি আমাৰ কৃষ্ণ ভাৱনা সংঘ ভুৱনেশ্বৰ কেন্দ্ৰ তৰফৰু এবং অভেচৰণ পব্লিক ডিপাৰ্টমেণ্ট তৰফৰু তেওঁকো ধন্যবাদ অৰ্পণ কৰছোঁ। তেণু আজি আমার প্রভু কহিলে অধিকৃত প্রভু কহিলে যে তাঁকর এই প্রসঙ্গ ভগবতার মুখ্য উদ্দেশ্য হল তাঁকর দেহ যে অসুস্থ রয়েছে সে অসুস্থ রয়েছে সুস্থ হয়ে পারবে সেই সে চাহুচ্ছ যে আমি আজ ভগবান প্রার্থনা করা যে শীঘ্র সুস্থ লাভ করতু সুন্দর স্বাস্থ্য লাভ করতু ইয়ে হচ্ছে প্রকৃতরে যে ଯେଉଁମାନଙ୍କର ସ୍ୱୀକୃତି ରହିଛି ଏବଂ ପୁଣ୍ୟବାନ ବ୍ୟକ୍ତି ସେମାନେ ବିପଦରେ ପଡ଼ିଲେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ବା ଭଗବାନଙ୍କର ଶରଣରେ ଯାଆନ୍ତି। ଭଗବତୀତା ଚତୁର୍ଥ ସପ୍ତମ ଏବଂ ସପ୍ତମ ଅଧ୍ୟାୟରେ ଭଗବାନ ସେଟା କହୁଛନ୍ତି ଯେ ଚତୁର୍ବିଧା ମଜନ୍ତିମା ଜନ ଶୁକ୍ର ତିନର୍ତ୍ତନ ଆର୍ତ୍ତ ଜିଜ୍ଞାସୁ ରକ୍ଷାର୍ଥୀ ଜ୍ଞାନିତ ଭରତ। ଭଗବତ ଗୀତା ଯେତେବେଳେ ଆମେ କହିବା ତା ପୂର୍ବରୁ ଆମେ କଥା କହିବା ଯେ ଏଇ ସମସ୍ତ ଯେଉଁ ବୈଦିକ ଶାସ୍ତ୍ର ସବୁ ରହିଛନ୍ତି ଏ ସମସ୍ତ ବୈଦିକ ଶାସ୍ତ୍ର ବିଶେଷ ଭାବରେ ଯେଉଁ ବେଦ ଉପନିଷଦ ସବୁ ରହିଛନ୍ତି ସେ ବେଦ ଉପନିଷଦକୁ ଶ୍ରୁତି ବୋଲି କହୁଥିଲେ ଶୁଣି ଶୁଣିକି ମନେ ରଖୁଥିଲେ କାରଣ ଅନ୍ୟ ଯୁଗମାନଙ୍କରେ ସତ୍ୟ ତୃତୀୟ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା କେବଳ ଶୁଣିକିରି ମନେ ରଖି ପଡ଼ୁଥିଲେ କିନ୍ତୁ କଳିଯୁଗରେ ଆମର କେବଳ ଯେ ସ୍ମୃତି ଶକ୍ତି କମିଯିବ ତାହା ନୁହଁ ଆମର ଆୟୁଷ ତଥା ସ୍ଥାନ ଦିନ ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ସ୍ମୃତି ଏସବୁ କମି କମିକା ଯାଉଛି। ସେଥିପାଇଁ ବ୍ୟାସଦେବ ଆସିଲେ ଯିଏକି ଜଣେ ଭଗବାନଙ୍କର ଅବତାର ସେ ଆସି ଏହି ସମସ୍ତ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ ବେଦ ଉପନିଷଦ ପୁରାଣ ଇତ୍ୟାଦି ତାକୁ ଲିପିବଦ୍ଧ କଲେ ଏବଂ ଏଇ ଯେଉଁ ବେଦ ଉପନିଷଦ ଏସବୁକୁ ଶ୍ରୁତି ବୋଲି କୁହାଯାଉଛି ଏ ଶ୍ରୁତିଶାସ୍ତ୍ରକୁ ଅଧ୍ୟୟନ କରିବା ପାଇଁ ସମସ୍ତଙ୍କ ଯୋଗ୍ୟତା ନାହିଁ ଯେଉଁମାନେ ଟିକେ ନିମ୍ନ ଶ୍ରେଣୀରେ ଅଛନ୍ତି ସେମାନଙ୍କ ପାଇଁ ବ୍ୟାସଦେବ ଏହି ମହାଭାରତ ରଚନା କଲେ। କେମିତି ଚିନ୍ତା କଲେ କେମିତି ସାଧାରଣ ବ୍ୟକ୍ତିମାନେ ଯେଉଁମାନେ ଏତେ ଉନ୍ନତ ସ୍ତରରେ ନୁହନ୍ତି ବେଦ ଅଧ୍ୟୟନ କରିପାରିବେ ନାହିଁ ତେଣୁ ତାଙ୍କ ପାଇଁ ସେ ଚିନ୍ତା କଲେ ମହାଭାରତ ରଚନା କରିବେ। ଏହି ସମସ୍ତ ବେଦ ଉପନିଷଦର ସାର ପୁରାଣମାନଙ୍କର ସାର ନେଇକରି ଏ ମହାଭାରତ ରଚନା କରିବା ପାଇଁ ସେ ଚିନ୍ତା କଲେ। ତେଣୁ ସେ ଯେଉଁ ବିରାଟ ଗ୍ରନ୍ଥ ହେବ ଆମେ କିଏ ଲିପିବଦ୍ଧ କରିବ ସେ ଡାକିବେ ଡିକ୍ଟେସନ୍ ଦେବେ କିଏ ଲିପିବଦ୍ଧ କରିବ ସେ କଥା ଚିନ୍ତା ପଡ଼ିଲା। ତେଣୁ ଗଣେଶଜୀକୁ ସେ ପ୍ରାର୍ଥନା କଲେ ତେଣୁ ଗଣେଶଜୀ ସେଥିରେ ରାଜି ହେଇ ସେଥିରେ ଗୋଟେ ସତ୍ୟରେ ରାଜି ହେଲେ ଯେ ସେ କହିଲେ ଯେ ମୁଁ ଲେଖିବି ମୋର ଲେଖନ ଯଦି ବନ୍ଦ ହେଇଯିବ ତାହେଲେ ମୁଁ ଆଉ ଲେଖିବି ନାହିଁ ଆପଣ ଦୁଇଭଳି ଭାବରେ କହିବେ। ତେଣୁ ବ୍ୟାସଦେବ କହିଲେ ଠିକ୍ ଅଛି ଆପଣ ଲେଖନ୍ତୁ କିନ୍ତୁ ଆପଣ ଲେଖିଲା ବେଳେ ଟିକେ ବୁଝିକିରି ଲେଖିବେ ଯାହା ସବୁ କହିବି ତାକୁ ବୁଝିକିରି ଲେଖିବେ। ତେଣୁ ବ୍ୟାସଦେବ ସେ ଯେଉଁ ମହାଭାରତ ରଚନା କଲେ ଏଭଳି ସବୁ କୁହାଯାଇଛି 18,800 କୁଟ ରହିଛି ବ୍ୟାସ କୁଟ ବୋଲି କୁହାଯାଏ ଏଭଳି ସବୁ ରହିଛି ତା ଦେହରେ ତତ୍ତ୍ୱ ସବୁ ରହିଛି ତାକୁ ବୁଝିବା ପାଇଁ ଗଣେଶଜୀକୁ ମଧ୍ୟ ସମୟ ଲାଗିଲା ଆଉ ଆମ କଥା କ'ଣ କହିବା ଏତେ ବିଦ୍ୱାନ ଦେବତା ହେଇକି ମଧ୍ୟ ତାକୁ ସମୟ ଲାଗିଲା ଏବଂ ତା ଭିତରେ ବ୍ୟାସଦେବ ସବୁ ବିଭିନ୍ନ ଅନ୍ୟ ସବୁ ଶ୍ଲୋକମାନଙ୍କୁ ସବୁ ଡାକିଲେ ଅନ୍ୟ ସବୁ ଶ୍ଳୋକ ମନରେ ଚିନ୍ତା କରିକି ସବୁ ସେ କହିଲେ ଏବଂ ବ୍ୟାସଦେବ ଗଣେଶ ସବୁ ରଚନା କଲେ। ଏହିଭଳି ଭାବରେ 60,00,000 ଶ୍ଳୋକ ରଚନା କରାଗଲା 60,00,000। ତେଣୁ ଏ କଥା ଶୁଣି ଦେବତାମାନେ ଆସି ପ୍ରାର୍ଥନା କଲେ ତ କାରଣ ପ୍ରଭୁ ସବୁ ଶ୍ଳୋକ ମାନବ ସମାଜକୁ ଦିଆଯିବ ଆମକୁ କିଛି ଦେବେନି, ତେଣୁ ତାଙ୍କୁ 30 ଲକ୍ଷ ଶ୍ଳୋକ ଦେଇଦେଲେ। ତାପରେ ପିତୃଲୋକର ପିତୃମାନେ ଯେଉଁ ଆସିକି ପିତୃମା ଅର୍ଦ୍ଧମା ଦାସୀ ବୋଲି କୁହାଯାଏ, ପିତୃମାନଙ୍କର ମୁଖ୍ୟ ହେଉଛନ୍ତି ଅର୍ଦ୍ଧମା, ସେମାନେ ଆସିକି ମଧ୍ୟ ରାଜଙ୍କୁ ପ୍ରାର୍ଥନା କଲେ, ତେଣୁ ତାଙ୍କୁ 15 ଲକ୍ଷ ଶ୍ଳୋକ ଦିଆଗଲା। ତାପରେ ଗନ୍ଧର୍ବମାନେ ଆସି ପ୍ରାର୍ଥନା କଲେ, ଗନ୍ଧର୍ବମାନ ପିତୃ ଅର୍ଥ ଭଗବତୀତା ମଧ୍ୟରେ କୁହାଯାଇଛି, ତେଣୁ ସେମାନେ ଯେତେବେଳେ ପ୍ରାର୍ଥନା କଲେ ତାଙ୍କୁ 14 ଲକ୍ଷର ଶ୍ଳୋକ ଦିଆଗଲା। ତେଣୁ ମାନବମାନଙ୍କ ପାଇଁ ଲକ୍ଷେ ଶ୍ଳୋକ ଅଛନ୍ତି। ଗୀତି ଶ୍ରୀ ମହାଭାରତେ ସତସହସ୍ରାଂ ସଂଗୀତାୟାଂ ବୟସ୍ୟାଂ ଏଇସବୁ ବର୍ଣ୍ଣନା କରି ସତସହସ୍ରେ ସହସ୍ରାଂ କହିଲେ 1 ଲକ୍ଷ ଶ୍ଳୋକ ରହିଛନ୍ତି ମହାଭାରତରେ। ତେଣୁ ଏ ମାନବ ସମାଜ ପାଇଁ ଏ ମହାଭାରତ ଯେଉଁ ରଚନା କରାଗଲା ତାଦେହରେ 1 ଲକ୍ଷ ଶ୍ଳୋକ ରହିଛନ୍ତି ଏବଂ 18 ପର୍ବ ରହିଛନ୍ତି। ତେଣୁ ସେଇ 18 ପର୍ବ ଭିତରୁ ଗୋଟିଏ ପର୍ବ ହେଉଛି ଭୀଷ୍ମ ପର୍ବ, ଯେଉଁ ପର୍ବ ଯୁଦ୍ଧ ସମୟରେ ଆରମ୍ଭ ହେଇଥିଲା। ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମ ପର୍ବ ଆରମ୍ଭ ହେଇଥିଲା। ପ୍ରଥମ 10 ଦିନ ଯେଉଁ ଯୁଦ୍ଧ ହେଇଥିଲା ମହାଭାରତର ଯୁଦ୍ଧ, ସେଥିରେ ଭୀଷ୍ମ ଥିଲେ ସେନାପତି, ପରମାଣୁ ଭୀଷ୍ମ ଥିଲେ ସେନାପତି। ତେଣୁ ସେଇ ସମୟର ଘଟଣାକୁ ଭୀଷ୍ମ ପର୍ବରେ ବର୍ଣ୍ଣନା କରାଯାଇଛି। ତେଣୁ ଏଥିରେ ଯେଉଁ 25-42 ଏଇ 18 ଅଧ୍ୟାୟରେ ଭଗବତ ଗୀତା ବର୍ଣ୍ଣନା କରାଯାଇଛି। ଏ ଗୀତା ଉପରେ ଆମେ କିଛି ସଂକ୍ଷେପ ସୂଚନା କଲେ, ତେଣୁ ଏଇ ଗୀତାରେ ସମସ୍ତ ପ୍ରକାର ଜ୍ଞାନ ମାନେ କ'ଣ ବ୍ୟାସଦେବ ସମସ୍ତ ପ୍ରକାର ଜ୍ଞାନ ଏଇ ଗୀତା ମାଧ୍ୟମରେ ସମସ୍ତ ମାନବ ସମାଜକୁ ପ୍ରଦାନ କରିଛନ୍ତି। ଆପଣ ଯାହା ଚାହିଁବେ, ଯେଉଁ ଜ୍ଞାନ ଚାହିଁବା ପାଇଁ ଚାହିଁବେ, ଏଇ ଭଗବତ ଗୀତାରେ ସେ ଜ୍ଞାନ ପ୍ରାପ୍ତ ହେବେ ଏବଂ ସବୁ ସମସ୍ୟାର ମଧ୍ୟ ସମାଧାନ ଆପଣ ପାଇପାରିବେ। ତେଣୁ ଏଇ ସପ୍ତମ ଅଧ୍ୟାୟରେ ଯେତେବେଳେ ଜ୍ଞାନ ବିଜ୍ଞାନ ଭିତରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ସେତେବେଳେ ସେ କହୁଛନ୍ତି ଯେ ଏଇ ଯେଉଁ ଭୌତିକ ଜଗତରେ ଅନେକ ପ୍ରକାର ଦୁଃଖ ରହିଛି, 3 ପ୍ରକାର ଦୁଃଖ ରହିଛି, ଆଧ୍ୟାତ୍ମିକ, ଆଦି ଭୌତିକ ଏବଂ ଆଦି ଦୈବିକ। 3 ପ୍ରକାର ଦୁଃଖ ଏ ଭୌତିକ ଜଗତରେ ରହିଛି। ଆଧ୍ୟାତ୍ମିକ ଦୁଃଖ କହିଲେ ଯେଉଁ ଶରୀର ସମ୍ବନ୍ଧୀୟ ବା ମନ ସମ୍ବନ୍ଧୀୟ ଯେଉଁ ଚିନ୍ତା ବା ବିଭିନ୍ନ ପ୍ରକାର ରୋଗ ଏସବୁ ରହୁଛି, ଏବଂ ଆଧ୍ୟାତ୍ମିକ ଦୁଃଖ ବୋଲି କୁହାଯାଏ। ଆଦି ଭୌତିକ ଦୁଃଖ କହିଲେ ବିଭିନ୍ନ ଜୀବମାନଙ୍କଠାରୁ ଯେଉଁ ଆମେ କଷ୍ଟ ପାଉଛେ ବା ଦୁଃଖ ପାଉଛେ, ଯେମିତି ଆମେ ନିକଟରେ ଆମର ହରିଦ୍ୱାର ଯେଉଁ ଗାଡ଼ି ଯାଉଥିଲା, ବାଟରେ ସେ ଗାଡ଼ି ଦେଇ ଲାଇଟ୍ ଦେଇ ବହୁତ ଲୋକ ମୃତ୍ୟୁବରଣ କଲେ, ଏସବୁ ଆଦି ଭୌତିକ ଦୁଃଖ। ଏବଂ ସେହିଭଳି ଭାବରେ ଆଦି ଦୈବିକ ଦୁଃଖ ଅଛି, ଯାହାକି ଦେବତାମାନଙ୍କ ଦ୍ୱାରା ମନୁଷ୍ୟମାନେ ପ୍ରାପ୍ତ ହୁଅନ୍ତି। ତେଣୁ ଏହିଭଳି ଭାବରେ ଭୌତିକ ଜଗତକୁ ଭଗବାନ କହୁଛନ୍ତି ଦୁଃଖାଳୟ ମଧ୍ୟାସୁଧମ। ଏ ଭୌତିକ ଜଗତ ହେଉଛି ଦୁଃଖରେ ପୂର୍ଣ୍ଣ, ଦୁଃଖର ଆଳୟ, ଏବଂ ଜଣେ ଯଦି ଚାହିଁଲେ ମଧ୍ୟ ଦୁଃଖରେ ରହିବା ପାଇଁ ମଧ୍ୟ ସେ ରହିପାରିବ ନାହିଁ, ହେଉଛି ଅଶାଶ୍ୱତମ। ଅର୍ଥାତ୍ କିଛି କାଳ ରହିବ, ଭୌତିକ ଜଗତ ସୃଷ୍ଟି ହେବ, କିଛି କାଳ ରହିବ ଏବଂ ଅନ୍ତିମରେ ଧ୍ୱଂସ ହୋଇଯିବ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ଭଗବତୀତା ସମୟରେ ଭଗବାନ କହୁଛନ୍ତି ଯେ ମାମ ବ୍ୟକ୍ତି ପୁନର୍ଜନ୍ମ ଦୁଃଖାଳୟ ମତାଶ୍ୱତମ ନା ପ୍ରଭୃତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା। ଯେଉଁମାନେ ପ୍ରକୃତରେ ଭଗବାନଙ୍କର ଶରଣରେ ଯାଆନ୍ତି, ତା ପୂର୍ବରୁ ଅବଶ୍ୟ ସତ୍ୟ ମଧ୍ୟରେ କହିଛନ୍ତି 4 ପ୍ରକାର ବ୍ୟକ୍ତି ମୋର ଶରଣରେ ଯାଆନ୍ତି, ସେମାନେ ସବୁ ସୁକୃତିବାନ ବ୍ୟକ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ ଆଉ ଏ ଭୌତିକ ଜଗତକୁ ତାକୁ ଆସିବାକୁ ପଡ଼ିବ ନାହିଁ, ଏ ଦୁଃଖାଳୟ ମତାଶ୍ୱତ ଲୋକକୁ ଆସିବାକୁ ପଡ଼ିବ ନାହିଁ। ତେଣୁ ଏ ସମସ୍ତ ଦୁଃଖର ପ୍ରକୃତ ସମାଧାନ ହେଉଛି ଏଇଟା, ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ।
ତେଣୁ ଭଗବାନଙ୍କ ଶରଣରେ ଯଦି ଜୀବନ ଯିବେ ତାଙ୍କୁ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ, କି ଦୁଃଖ ଭୋଗ କରିବାକୁ ପଡ଼ିବ ନାହିଁ। ଏବଂ ସେମାନେ କ'ଣ ହେବ ତାଙ୍କର, ନା ସେମାନେ ମହାତ୍ମାରେ ପରିଣତ ହେଇଯିବେ। ମହାତ୍ମା ଏ ଯେଉଁ ଆମେ ଦେଖୁଛେ, ଯେତେ ଆତ୍ମାମାନଙ୍କୁ ଦେଖୁଛେ, ଯେତେ ଯୁବମାନଙ୍କୁ ଦେଖୁଛେ, ସମସ୍ତେ ବଦ୍ଧ ଆତ୍ମା ହେଇକି ରହିଛନ୍ତି। बद्धजीव हेकि रहिसन्ति ए भौतिक जगतरे बन्दी हेकि रहिसन्ति किन्तु जाने जे भगवानको तरफ जीवे सेमाने महात्मारे परिणत हेइजीवे आमको देखिया पनि तमाम रहुसन्ति साधारण जीव जपरि भाव देखिया पनि महात्मा मध्ये मध्ये साधु जाने मध्ये महात्मा सेमाने देखिया पनि सेइभळि किन्तु सेमाने सफात होति सेमाने जाने भगवानको तरफ जाइसन्ति ସେମାନେ ମୁକ୍ତ ଜୀବ ହେଇଯାଇଛନ୍ତି ସେମାନେ ଆଉ ବନ୍ଧେଇକି ନାହାନ୍ତି ଭୌତିକ ଜଗତ ତ୍ରିଗୁଣ ଭିତରେ ବନ୍ଧେଇକି ନାହାନ୍ତି ତେଣୁ ସେମାନେ ଭଗବାନଙ୍କ ଧାମକୁ ସର୍ବତ୍ୟାଗ କଲା ପରେ ସେମାନେ ଭଗବାନଙ୍କ ଧାମକୁ ଯିବେ ତେଣୁ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଇଟା ଚିନ୍ତା କରନ୍ତି ଯେ କାହିଁକି ଆମେ ଏଇ ଭୌତିକ ଜଗତରେ ବିଭିନ୍ନ ଦୁଃଖ କଷ୍ଟ ଭୋଗ କରୁଛୁ ଏଇ ଦୁଃଖ କଷ୍ଟ ଯେଉଁ ମୁକ୍ତ ହେବା ପାଇଁ ଜଣେ ଯଦି ଚିନ୍ତା କରୁଛି ସେଟା ପ୍ରକୃତରେ ବୁଝିବାକୁ ପଡ଼ିବ ଯେ ସେମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ଯେମିତି ଆମେ ଦେଖିବା ଚୈତନ୍ୟରେ ଆମର ଜଣେ ମହାନ ଗୋସ୍ୱାମୀ ସନାତନ ଗୋସ୍ୱାମୀ ସେଇ ପ୍ରଶ୍ନଟି ପଚାରିଛନ୍ତି ମହାପ୍ରଭୁଙ୍କୁ ଯେ ସେ କହୁଛନ୍ତି କେ ଆମି କେମେ ଆମାର ଗାଁରେ ତାପତ୍ର ଇହା ନାହିଁ ଜାଣି କେମାନେ ଗୀତ ହଏ ପ୍ରକୃତରେ ମୁଁ କିଏ କାହିଁକି ମୁଁ ଏ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛି ଯାହାରେ ତାପତ୍ର ଯେଉଁ କହିଲି ଆଧ୍ୟାତ୍ମିକ ଆଦି ଭୌତିକ ଏବଂ ଆଦି ଦୈବିକ ଏ ତିନି ତାପରେ କାହିଁକି ଆମେ ଦଗ୍ଧୁଙ୍କୁ ହେଉଛୁ ତେଣୁ ଯେଉଁମାନେ ଏଇ ପ୍ରଶ୍ନ ଯେଉଁମାନଙ୍କର ମନରେ ଉଦୟ ହୁଏ ତାଙ୍କୁ ବୁଝିବାକୁ ପଡ଼ିବ ପ୍ରକୃତରେ ସେମାନଙ୍କର ମନୁଷ୍ୟ ଜନ୍ମ ସେଇଠୁ ଆରମ୍ଭ ହେଲା ମନୁଷ୍ୟ ଜନ୍ମ ଆରମ୍ଭ ହେଉଛି ସେଇଠୁ ଯେତେବେଳେ ଆମେ ଏଇ ଜିଜ୍ଞାସା କରୁଛେ ଏଇ ଜିଜ୍ଞାସା ଯେତେବେଳେ ହେଉନାହିଁ ସେମାନେ ପ୍ରକୃତରେ ଯଦିଓ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି କିନ୍ତୁ ସେମାନେ ପଶୁ ସ୍ତରରେ ଅଛନ୍ତି ଏଗୁଡ଼ା ଭଗବାନ ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ କହୁଛନ୍ତି ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯଦି ସିଦ୍ଧ ହେ ସିଦ୍ଧତା ସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତୀ ତତ୍ତ୍ୱତ ହଜାର ହଜାର ଲୋକମାନେ ଦୁଃଖ କଷ୍ଟ ପଡ଼ିଲେ ମଧ୍ୟ ସେମାନେ ଚିନ୍ତା କରନ୍ତି ନାହିଁ କେମିତି ଆମେ ଦୁଃଖରୁ ମୁକ୍ତ ହେବା କାହିଁକି ଆମେ ଦୁଃଖ ପାଉଛେ ଏ ଚିନ୍ତା ନାହିଁ ତେଣୁ ସେମାନେ ପ୍ରକୃତରେ ଯଦିଓ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ଭଗବାନ ତାଙ୍କୁ ଗୋଟେ ଉନ୍ନତ ଚେତନା ପ୍ରଦାନ କରିଛନ୍ତି କିନ୍ତୁ ସେ ଚେତନାର ସେମାନେ ସଦୁପଯୋଗ କରେ ନାହିଁ ଯେଉଁମାନଙ୍କର ଏ ଚେତନା ଆସୁଛି ଯେ କାହିଁକି କିଭଳି ଆମେ ପ୍ରକୃତରେ ଦୁଃଖରୁ ମୁକ୍ତ ହେଇପାରିବା ସେମାନେ ବୁଝିବାକୁ ପଡ଼ିବ ସେମାନେ ମନୁଷ୍ୟ ଜନ୍ମ ଷ୍ଟାର୍ଟ ହେଲା ଆରମ୍ଭ ହେଲା ତାଙ୍କର ପ୍ରକୃତରେ ତେଣୁ ଏଇଭଳି ଭାବରେ ଯେଉଁମାନେ କିଛି ସୁବିଧା କରିବା ପାଇଁ ଚେଷ୍ଟା କରୁଛନ୍ତି ସେଇ ବିଦ୍ୟମାନ ଭିତରେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି ଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଏ ଆମେ ଭଗବାନଙ୍କୁ ଜାଣିବା ଆମେ ଭଗବାନ ଯେଉଁ ଭୌତିକ ଜଗତରେ ଆମକୁ ଦୁଃଖ ଦେଉଛନ୍ତି ଏ ଦୁଃଖରେ ପଡ଼ିଲେ ଆମେ ଚିନ୍ତା କରିବା କେମିତି ଆମେ ଦୁଃଖରୁ ମୁକ୍ତ ହେବା ତେଣୁ ଏଇଭଳି ଭାବରେ ଜଣେ ଚିନ୍ତା କରି ଜଣେ ସାଧୁ ସମ କରୁଛନ୍ତି ସେତେବେଳେ ସିଏ ସାଧୁ ଯିଏ ତାଙ୍କୁ ଏଇ ଜ୍ଞାନ ପ୍ରଦାନ ଭଗବାନ ଭଜନରେ ନିଯୁକ୍ତ କରୁଛନ୍ତି ଭଗବାନ ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ ଭଗବାନଙ୍କ ଶରଣରେ ଗଲେ ସମସ୍ତ ପ୍ରକାର ଦୁଃଖରୁ ଜଣେ ମୁକ୍ତି ପାଇପାରିବ ଯେଭଳି ଭାବରେ ଆମର ବୀରେନ୍ଦ୍ର ଦାସ ପ୍ରାର୍ଥନା କଲେ ଭାରବେଗଙ୍କର ସେଇଭଳି ଭାବରେ ଜାଲବେଗଙ୍କର ଅନେକ ପ୍ରାର୍ଥନା ରହିଛି ଯେତେବେଳେ ଜଣେ ଦୁଃଖରେ ପଡ଼ୁଛି ସେତେବେଳେ ସେ ଭଗବାନଙ୍କ ଶରୀରରେ ଯାଉଛନ୍ତି ଏବଂ ଭଗବାନ ତାଙ୍କୁ ମୁକ୍ତ କରୁଛନ୍ତି ଏମିତି ବହୁତ ଉଦାହରଣ ରହିଛି ଆରେ ନୀଳ ଶୈଳ ପ୍ରବଳ ମତ
ଆ
आजकल नाम कोसे बन्ना कलेन के मुखनी कथा जे मुखनी जे विपद पडिसला गुटे पटे शिकार जो ब्याज रहिसला शिकार करिया पई गुटे गुटे सापट रहिसला गुटे गुटे नियां तो जळुला तेन एई बेले भाबरे विभिन्न जुआडे गले शेड विपद थिला किंतु से समय रे मुखनी जे की पशु स्तर रही तार चेतना तो उन्नत नुह तथापि से भगवान सामने जाइए भगवान को व्यवस्था करदे वर्षा होगा वर्षा सब निहां सब लिपिगला एवं से साप गोटे आज शिकार को दंशन कला यही भाव में से भगवान जी मुक्त हो पारा तेनाली भाव में डॉक्टर सालदर ये रचना कर गज राज एवं से ତାଙ୍କର ପିତା ମଧ୍ୟ ବହୁତ ଭଗବାନଙ୍କର ଆରାଧନା କରିଥିଲେ, କିନ୍ତୁ ତଥାପି ସେ ତାଙ୍କର କନ୍ୟାଙ୍କୁ ବିବାହ ଦେଇପାରିନଥିଲେ। ତାପରେ ତାଙ୍କର ପିତାଙ୍କର ମୃତ୍ୟୁବରଣ ପରେ ସେ କନ୍ୟା ଜଣକୁ ମଧ୍ୟ ସେ ମଧ୍ୟ ଭଗବାନ ବିଭିନ୍ନ ଭାବରେ ଶିବଜୀଙ୍କର ଆରାଧନା କରିଥିଲେ ଏବଂ ଶିବଜୀ ତାଙ୍କ ପାଖରେ ସ୍ଥାନରେ ଆବିର୍ଭୂତ ହୋଇଥିଲେ। ତେଣୁ ଶିବଜୀଙ୍କୁ ଦେଖି ସେ କନ୍ୟା ଜଣଙ୍କ ଶିବଜୀଙ୍କୁ ପ୍ରାର୍ଥନା କରିଥିଲେ, ପ୍ରଭୁ ମୋତେ ଜଣେ ଉପଯୁକ୍ତ ବର ପ୍ରଦାନ କରନ୍ତୁ, କିନ୍ତୁ ଶିବଜୀ କିଛି କହିନଥିଲେ। ତେଣୁ ଏହିଭଳି ଭାବରେ ପାଞ୍ଚ ଥର କହିଥିଲେ ସେ କନ୍ୟା ଜଣଙ୍କ, ଶିବଜୀ ତଥା କରି ଚାଲିଗଲେ ପାଞ୍ଚ ଥର କହିଲା ପରେ। ତେଣୁ ସେ ଜନ୍ମରେ ଆଉ ସେ କୌଣସି ସ୍ୱାମୀ ପାଇପାରିଲେ ନାହିଁ। ତା ପର ଜନ୍ମରେ ସେ ଦ୍ରୌପଦୀ ହେଇକରି ଆସିଲେ ଏବଂ ପାଞ୍ଚ ଜଣ ସ୍ୱାମୀ ପ୍ରାପ୍ତ ହେଇଛନ୍ତି, ଯୁଧିଷ୍ଠିର ମହାରାଜ, ଭୀମ, ଅର୍ଜୁନ, ନକୁଳ, ସହଦେବ, ପାଞ୍ଚ ଜଣଙ୍କୁ ସେ ବିବାହ କରିଛନ୍ତି। ତେଣୁ ଯାହା ହଉ, ତାଙ୍କର ଗୁରୁ ବଶିଷ୍ଠ ଦେବ କହିଥିଲେ, ଏ ପୁତ୍ରୀ, ତମେ ଯେତେବେଳେ ଦୁଃଖ ଆସିବ, ବିପଦ ଆସିବ, ସେତେବେଳେ ଭଗବାନଙ୍କୁ ସ୍ମରଣ କରିବ। ତେଣୁ ହସ୍ତିନାପୁର ରାଜସଭାରେ ଯେତେବେଳେ ତାଙ୍କୁ ବିଭତ୍ର କରିବା ପାଇଁ ଚେଷ୍ଟା କରୁଥିଲେ କୌରବମାନେ, ସେତେବେଳେ ସେ ତାଙ୍କର କଥା ମାନେ ପଡ଼ିଗଲା, ଗୁରୁଦେବଙ୍କ କଥା ମାନେ ପଡ଼ିଗଲା। ତେଣୁ ଭଗବାନ ଯେତେବେଳେ ପ୍ରାର୍ଥନା କଲେ, ତେଣୁ ଭଗବାନ ନିଜକୁ ଶାଢ଼ୀ ରୂପରେ ପରିଣତ କରି ତାଙ୍କର ମାଆଙ୍କୁ ରକ୍ଷା କଲେ। କୁହାଯାଏ ଥରେ ଭଗବାନ ଆସି ଯେତେବେଳେ ଦ୍ରୌପଦୀ ପାଣ୍ଡବରାଣୀ ଥିଲେ, ଯୁଧିଷ୍ଠିର ମହାରାଜ ପାଣ୍ଡବମାନଙ୍କର ଇନ୍ଦ୍ରପ୍ରସ୍ଥରେ, ସେହି ସମୟରେ ଭଗବାନ ଆସିଥିଲେ, ରାଜସ୍ୱ ଯଜ୍ଞ ହେଉଥିଲା। ସେହି ସମୟରେ ଭଗବାନ ତାଙ୍କର ମଧ୍ୟ ବହୁତ ପ୍ରକାର ତାଙ୍କ ଗୃହର କାର୍ଯ୍ୟ କରୁଥିଲେ ଏବଂ ରୋଷେଇରେ ମଧ୍ୟ ସେ ନିଜେ ପରିବା କାଟି ଦେଉଥିଲେ ଏବଂ ଥରେ ପରିବା କାଟିଥିଲା ବେଳେ ଭଗବାନଙ୍କର ଆଙ୍ଗୁଠି କଟିଗଲା। ତେଣୁ ସବୁ ଯଦିଓ ତାଙ୍କର ଅନେକ ରାଣୀ ଥିଲେ, ଭଗବାନଙ୍କର 16,108 ରାଣୀ ଥିଲେ, ସମସ୍ତେ ଆସିଥିଲେ ଦ୍ୱାରକାରୁ, ହସ୍ତିନାପୁରକୁ ଏଇ ଯେଉଁ ଇନ୍ଦ୍ରପ୍ରସ୍ଥକୁ ଆସିଥିଲେ, କିନ୍ତୁ ତଥାପି କେହି କିଛି କରିପାରୁନଥିଲେ। କିନ୍ତୁ ଦ୍ରୌପଦୀ ସାଙ୍ଗେ ସାଙ୍ଗେ ତାଙ୍କର ପାଟଶାଢ଼ୀ ଫିରି ଭଗବାନଙ୍କୁ ବାନ୍ଧି ଦେଇଥିଲେ, ସେ କଟା କଟିଯାଇଥିଲା ଆଙ୍ଗୁଠି। ତେଣୁ ଗୋଟିଏ ଛୋଟିଆ କପଡ଼ାର ବଦଳରେ ଭଗବାନ ଲକ୍ଷ ଲକ୍ଷ କୋଟି କୋଟି ଶାଢ଼ୀ ପ୍ରଦାନ କଲେ, ଏଭଳି ଭଗବାନଙ୍କ କୃପା। ସେଇଭଳି ଭାବରେ ପ୍ରହଲାଦ ପିତା ତାଙ୍କର କଥାକୁ ମାନିଲେ ନାହିଁ। ପ୍ରହ୍ଲାଦଙ୍କୁ ସମସ୍ତ ଦେବତା ମାନେ ଭୟ କରି ରହୁଥିଲେ, କିନ୍ତୁ ଅନ୍ତିମରେ ଯେତେବେଳେ ହିରଣ୍ୟକଶିପୁ ଚିନ୍ତା କଲେ ପ୍ରହ୍ଲାଦ ହତ୍ୟା କରିବା ପାଇଁ ଭଗବାନ ସେଠି ଆବିର୍ଭାବ ହେଲେ ନୃସିଂହଦେବଙ୍କ ଉପରେ ଆବିର୍ଭାବ ହେଲେ। ଜୟ ନୃସିଂହଦେବ ଭଗବାନ ନୃସିଂହଦେବ ଭଗବାନ ଆସି ତାଙ୍କ ପ୍ରହ୍ଲାଦକୁ ରକ୍ଷା କଲେ ଏବଂ ହିରଣ୍ୟକଶିପୁକୁ ଯେ ବିଧାରଣ କରିଛନ୍ତି ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରି ଦିନରେ ମାରିଲେ ନାହିଁ କି ରାତିରେ ମାରିଲେ ନାହିଁ ସନ୍ଧ୍ୟାବେଳେ ମାରିଲେ ତାକୁ ଅସ୍ତ୍ରରେ ମାରିଲେ ନାହିଁ କି ଶସ୍ତ୍ରରେ ମାରିଲେ ନାହିଁ ତାଙ୍କର ନଖ ଦ୍ୱାରା ବିଧାରଣ କଲେ ଭୂମିରେ ମାରିଲେ ନାହିଁ କି ଜଳରେ କି ଆକାଶରେ ମାରିଲେ ନାହିଁ ତାଙ୍କର କୋଳ ରଖି ହତ୍ୟା କଲେ ଏବଂ ନଖଟା ଏଭଳି ଗୋଟେ ବସ୍ତୁ ଯେଉଁଟା ମୃତ ବସ୍ତୁ ନୁହଁ କି ଜୀବନ୍ତ ବସ୍ତୁ ନୁହଁ ଏବଂ ସେ ଯେଉଁ ବର ପ୍ରାପ୍ତି ହେଇଥିଲା ପଶୁ ଦ୍ୱାରା ମରିବ ନାହିଁ କି ମନୁଷ୍ୟ ଦ୍ୱାରା ମରିବ ନାହିଁ ଭଗବାନ ଗୋଟେ ଅଦ୍ଭୁତ ରୂପ ଧାରଣ କଲେ ନରସିଂହ ରୂପ ଧାରଣ କଲେ ଏବଂ ସେ ବର ପ୍ରାପ୍ତ ହେଇଥିଲା ବ୍ରହ୍ମାଙ୍କ ଦ୍ୱାରା କୌଣସି ସୃଷ୍ଟ ଜୀବ ଦ୍ୱାରା ସେ ମୃତ୍ୟୁବରଣ କରିବ ନାହିଁ ତେଣୁ ଭଗବାନ ନୃସିଂହଦେବ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ଜୀବ ନୁହନ୍ତି ତେଣୁ ଏହିଭଳି ଭାବରେ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରି ଭଗବାନ ନୃସିଂହଦେବ ପ୍ରହ୍ଲାଦକୁ ରକ୍ଷା କଲେ ହିରଣ୍ୟକଶିପୁ ବିଧାରଣ କରିଛନ୍ତି ତେଣୁ ସେହିଭଳି ଭାବରେ ପରାମର୍ଶ ଦେଇଥିଲେ ଯେ ଭଗବାନଙ୍କ ପତ୍ନୀଙ୍କୁ ତୁମେ ହରଣ କରଣ ତାଙ୍କୁ ପ୍ରଦାନ କରିଦିଅ ତାଙ୍କ ପାଇଁ କ୍ଷମା ପ୍ରାର୍ଥନା କର କିନ୍ତୁ ସେ ଶୁଣିଲା ନାହିଁ ରାବଣ ତେଣୁ ବିଭୀଷଣ ତାଙ୍କର ଭାଇଙ୍କୁ ତ୍ୟାଗ କରିଦେଲେ ଏବଂ ଭଗବାନଙ୍କ ଶରଣରେ ଗଲେ ଯେଉଁ ରାବଣ ବହୁତ ତପସ୍ୟା କରି ନିଜର ଦଶଟି ଶିର ପ୍ରାପ୍ତ ହୋଇଥିଲେ ଦଶ ଶିର ସିଏ ଥିଲେ ଗୋଟିଏ ଗୋଟିଏ ଶିରକୁ ପ୍ରଦାନ କରୁଥିଲେ ଯଜ୍ଞରେ ପ୍ରଦାନ କରି ଶିବଜୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହୁଁଥିଲେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହୁଁଥିଲେ ତେଣୁ ସେ ଏତେ ତପସ୍ୟା କଲା ପରେ ଯେଉଁ ଲଙ୍କା ରାଜ୍ୟ ପ୍ରାପ୍ତ ହେଲେ ବିଭୀଷଣ କେବଳ ଭଗବାନଙ୍କ ଶରଣରେ ଚାଲିଗଲେ କେବଳ ମୁଣ୍ଡକୁ ନୁଆଁ ଦେଲେ ଭଗବାନ ପାଦରେ ତେଣୁ ଭଗବାନ ତାଙ୍କୁ ଲଙ୍କେଶ କରିଦେଲେ ରାବଣ ଥିବା ସମୟରେ ମଧ୍ୟ ତାଙ୍କୁ ଲଙ୍କେଶ କରିଦେଲେ ବର୍ତ୍ତମାନ ସେ ସ୍ଥାନ ରହିଛି ଆପଣ ଦାକ୍ଷିଣାତ୍ୟ ଗଲେ ରାମେଶ୍ୱରମରେ ଧନୁଷ୍କୋଟି ବୋଲି ସେ ସ୍ଥାନ ରହିଛି ଯେଉଁଠି ଯେତେବେଳେ ବିଭୀଷଣ ଆସି ଭଗବାନଙ୍କ ଶରଣରେ ଯାଇଥିଲେ ତାଙ୍କୁ ଲଙ୍କେଶ ପଦରେ ଅଭିଷିକ୍ତ କରିଥିଲେ ଭଗବାନ ଯଦିଓ ସେ ସମୟରେ ଥିଲେ ଲଙ୍କେଶ ଥିଲେ ରାଜା ରାବଣ ଥିଲେ କିନ୍ତୁ ତଥାପି ସେ ଭଗବାନ ତାଙ୍କୁ ବିଭୀଷଣଙ୍କୁ ଲଙ୍କେଶ ହିସାବରେ ତାଙ୍କୁ ଅଭିଷିକ୍ତ କରିଥିଲେ ସେଠାରେ ତେଣୁ ଭଗବାନଙ୍କ ଶରଣରେ ଯିବାରୁ ଭଗବାନ ତାଙ୍କୁ ରକ୍ଷା କଲେ ରାବଣଙ୍କୁ ବିଧାରଣ କଲେ ଭଗବାନ ରାମଚନ୍ଦ୍ର ତେଣୁ ସେହିଭଳି ଭାବରେ ସମସ୍ତ ବିପଦ ଯେତେବେଳେ ଆସେ ବିପଦରେ ଆମେ ଭଗବାନଙ୍କୁ ସ୍ମରଣ କରିବା।
हरे कृष्ण 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 हरे 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 राम 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 हरे हरे।
सेवळी भावले भक्त सालव मध्ये भगवान शरण जायतंती कहे सालवे गोरीना
लखीरे
ଆ
श्री इति संक्षेप नाम जप करंतु माला जप करंतु हे भगवान पर भगवद्गीता अध्ययन करंतु ये विपद माध्यम रे ए असुस्थता जो विपद आती ए विपद माध्यम रे भगवान कृपा आसे दुर्जय पड़िबो ए विपद होती भगवान कृपा ए संबंध रे कोई कथा कहे के हम कथा विश्राम दवा तरे जने राजा थिले जने राजा पर मंत्री क्यों जने भक्त भगवान भक्त तेणु जहाँ सुविधा हो असुविधा हो सब कुछ भावे भगवान कृपा जहाँ हूँ भगवान मंगलमय भगवान कृपा मैं थे राजा कर आंगुठी कटि जाइला तेणु राजा जो सभा घोषणा कले आज मोर बड़ दुर्दिन आज मोर आंगुठी कटिगला एक शुणी मंत्री सागे सागे कहले भगवान कृपा न मोर आंगुठी कटिगला ये भगवान कृपा ये भाव मंत्री कौश तो ये मंत्री गलती करदे राजा बहुत क्रोध प्रकाश करी तेणु तापर कहे राजा जाइले शिकार करने शिकार कर समय सैन्य मैंने अलग होकुटिया हो गले बणरे दस्यु सर्दार कौन कले बांधि पकड़े बांधिक नहींगले बड़ी प्रदान करने चाहते बड़ी देवाई किंतु जब बड़ी देवाई व्यवस्था करागला बड़ी देवाई आरंभ हो गला समय आसला से पुरेश जी थे देखिले शरीर ठीक अच्छी ना से देख ला बेलू आंगुठी कटि जा तेणु आज बड़ी योग्य न बोली छाड़देले तेणु से राजा आसी जो मृत्यु आसन मृत्यु मुखर से रक्षा पाइले तेणु आज से जो आसुद राज्य को सागे सागे मंत्री को बाहर कर जेलखानु एवं प्रकृत आप जो कहते भगवान कृपा भगवान कृपा मैं उपलब्धि करी जदि मोर आंगुठी कटि जा ना तर निश्चित भाव आज मृत्युवरण कर भगवान कृपा किंतु गोटे मोर संदेह रोज मंत्री महाजय जे मुझे तुमको बंदी कली आदर कौन भगवान कृपा तुम प्राप्त हल राजन यदि आप बंदी कर सागे था आज जो आपण को दस्यु सर्दार नहींगले मुझे था आप शरीर आंगुठी कटि जाइए आप रक्षा पाईगले मोर शरीर सुस्थ अच्छे तेणु मत बड़ी पड़िया पड़ता तेणु ये मत भगवान कृपा तेणु ये भागवत गोटे श्लोक अच्छा जितेबाला किसी विपद आसे भाग्य पड़े भगवान कृपा प्रत्यनुकंपाण भुंजान एवं कृतम कृपाकम हृदभाग पूर्वीदन नमस्ते जीवित जो मुक्ति पदे कदाला दशम स्थान चौदह अध्याय ब्रह्मा स्तुति ये आम जो असुस्थता होती विभिन्न प्रकार असुविधा सब रही ये आम पूर्वकर्म फल अनुसार प्राप्त होते कि जेहेतु आम भगवान शरण में जाइए गोटे बड़ विपद होगा कथा से छोट विपद कटि जा बुझा पड़ो यही भाव में जब आम चिंता कर जीवन धारण करवा भगवान नाम जप करवा भगवान शास्त्र अध्ययन करवा भगवान भोग लगे प्रसाद ग्रहण करवा ताहले से यही समस्त विपद मुक्त बार संगे संगे भगवान प्राप्त हे कई मत विश्राम देवी जय श्रीमद भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णव मंदिर की जय गौर समानंद
भगवान अलौकिकता एवं तर महत्व सम्बन्ध संक्षिप्त कहले गजराज आरम्भ कर निर्गुण पर्यटन समस्त किसी भगवान रूपा व्यक्त आम बची पार्टी सेमती आप जो ये गृहस्थ वीरेन बाबू जो देह सुस्थता है आम अनुरोध कर समस्त अनुरोध करगवान कृपा बिना देह जमी हो जाकर भगवान कृपा हेले देह आहरी सुस्थ हो आम आशा कर ये जप करूँ एवं भगवान को स्मरण करूँ पारिवार जीवन में जहाँ सब रही समस्ते मत भगवान को डाकु देह सुस्थ हो देह किसी ना जड़ा देह सुस्थ हो किसी ना असुविधा नहीं आमको विश्वास सहित श्रद्धापूर्वक आंतरिक भक्तिपूर्वक भगवान को स्मरण आम किसी समस्या रही है जय श्री गुरुदेव की जय गोपाल जी महाराज की जय गौर भक्त की जय।